କ୍ୱିଜ୍ ଆପ୍ର ମ୍ୟାଥ୍ ସେକ୍ସନ୍ର ଟାଇମ୍ ୱାନ୍ ୱାର୍କର ଲେବୁଲ୍ ୱାନ୍ର 7 ନମ୍ବର କୋଶ୍ଚିନ୍ କ'ଣ ଦେଇଛି ଦେଖ, ଏ ଆଉ ବି ମିଶିକି 12 ଦିନ କାମ କରନ୍ତି, ଠିକ୍ ଅଛି, ବି ଚି 8 ଦିନ କରନ୍ତି, ଠିକ୍ ଅଛି, ସି ଆଉ ଏ 6 ଦିନ କରନ୍ତି, ଠିକ୍ ଅଛି, ନର୍ମାଲ କିଛି ନାହିଁ। ତାପରେ କୋଶ୍ଚିନ୍ ପଚାରିଛି ଯେ ବି ଏକା କାମଟାକୁ ସେଇ ସେମ୍ ଜିନିଷ ବି କେତେ ଦିନ କରିବ, ଆଗେ ନର୍ମାଲ ଲାଗେ ଥୋଇଦେବା, ଦେଖ ଥୋଇଦେଇଛି, ଏ ପ୍ଲସ୍ ବି 12, ନର୍ମାଲ ଲସ୍ ହୋଇଗଲା 24, ଲସ୍ ଆଉ 24 ମାନେ ହେଲା କ'ଣ, ଟୋଟାଲ ୱାର୍କ ହୋଇଗଲା 24। ତାପରେ ଇଫିସିଏନ୍ସି ନର୍ମାଲ ମୁଁ କହିଲି ପଛ କୋଶ୍ଚିନ୍, ଯେମିତି 24ରେ 12 ହଟିଦେଲ, ଇଫିସିଏନ୍ସି ପାଇଗଲେ ଏ ପ୍ଲସ୍ ବିର 2, ମାନେ ଏ ପ୍ଲସ୍ ବି ଦିନକୁ 2ଟା ପେନ୍ ତିଆରି କରନ୍ତି, ସବୁ ସେମିତି ହୋଇଛି। ତାପରେ 3 ଜଣ ମିଶିକି 3 ଜଣଙ୍କର ଇଫିସିଏନ୍ସି କେତେ, 3 ଜଣଙ୍କୁ ମିଶାଇ ଦେବ ଯେତିକି ହେଲା, ଦେଖ 4 3 7 9, ତା ତଳେ 2 ହରିଦେବ, କାହିଁକି 2 ହରିବ ପଛ କୋଶ୍ଚିନ୍ କହିଲି ନା, କ'ଣ କରିବ ନା, 2A 2B 2C ଅଛି, ତେଣୁ କମନ ହେଲେ ହେଇଯିବ, ହଁ ନା ନାହିଁ, ଓକେ। ସୋ ଆମେ 3 ଜଣଙ୍କ ଏଫିସିଏନ୍ସି ପାଇଗଲେ, କିନ୍ତୁ ଏଠି କ'ଣ ପଚାରିଛି, 3 ଜଣ ମିଶି କାମଟା କେତେ ଦିନ କରିବେ ନା, ସେ କଥା ପଚାରେ, ପଚାରିଛି ବି କେତେ ଦିନ କରିବେ, ତାହେଲେ ବି ପାଇବାକୁ ହେଲେ ଆମେ ଟୋଟାଲଟାରୁ ଏ ଆଉ ସି ଫେଡ଼ିବା, ଅପୋଜିଟ୍ ଅଲଗା ଲୋକଙ୍କୁ ଫେଡ଼ିବା, ସିମ୍ପଲି ବି ଇକ୍ୱାଲ କେତେ ହେବ, 3 ଜଣ ମିଶି ହେଉଛି 9/2, ଫେଡ଼ାଣ ଏ ପ୍ଲସ୍ ସି, ଦେଖ ଲେଖିଛି ଉପରେ 9/2, ଏ ପ୍ଲସ୍ ସି ଅଲରେଡ଼ି ଦେଖ ଉପରେ ପାଇଛି ଆମେ କେତେ ନା, 4 ପାଇଛି, ତ 4 ଫେଡ଼ିଦେଲେ 1/2, ତାହେଲେ ସିମ୍ପଲି ଆମେ ପାଇଗଲେ ଯେ ବି ଦିନକୁ 1/2 ପେନ୍ ତିଆରି କରେ, ସରିଲା। ତାହେଲେ ତାକୁ କେତେ ସମୟ ଲାଗିବ ଟୋଟାଲ କାମ କରିବା ପାଇଁ, ନା ଟୋଟାଲ କାମ ହେଉଛି 24, 24ଟା ପେନ୍ ତିଆରି କରେ, ଦିନକୁ 1/2 କରେ, ହରିଦେଲେ ଦେନ୍ ଆନ୍ସର ପାଇଗଲେ 48 ଦିନ। ଓକେ, ଥ୍ୟାଙ୍କ ୟୁ, ମୁଁ ଆଶା କରୁଛି ବୁଝିପାରିଲ।